ओम शांति। 29/1/2026 आजिरो साकार महावाक्य मीठे बच्चे निजरो मीठा बाबांको मने पकेवा द्वारा तुमे माने सत्वप्रधान देवता होइजीव। जोगर यात्रा उपरे ही सबु किछि निर्भर करे। प्रश्न, जेपरी पिला माने बाबांको प्रति आकर्षित हेउछंती सेहीपरी केउ पिलामानंक प्रति समस्ते आकर्षित हुवंति? उत्तर, जेउ माने फूल भळी होइछंति। जेपरी छोट पिलामाने फूल भळी पवित्र अटंति सेमानंकु विकारर ज्ञान जणा नथाए, सेथिपई सेमाने समस्तंकु आकर्षित करिथांति। सेहीपरी तुमे पिलामाने मध्य जेतेबेळे फूल भळी पवित्र होइजीव सेतेबेळे समस्ते तुम प्रति आकर्षित हेबे। तेणु तुम भितरे कौनसी प्रकारर विकारर कंटा रहिबा उचित नुहे। ओम शांति। आत्मिक संतान माने जानिछंती जे एहा पुरुषोत्तम संगम युग अटे। निजर भविष्यतर पुरुषोत्तम मुख को देखुछ, पुरुषोत्तम शरीर को देखुछ, अनुभव करुछ जे आमे पुणी नुआ दुनिया सत्ययुगरे लक्ष्मी नारायणंक वंशावली को जीवु, अर्थात सुखधाम को जीवु अथवा पुरुषोत्तम हेबु। बसु बसु एही विचार आसुछि, विद्यार्थी माने जेऊ पाठ पढ़ु थांती एवं जेऊ श्रेणी रे पढ़ु थांती ताहा निश्चित तांक बुद्धि रे थिबो ना, मु बारिस्टर बा अमुक हेबि। सेहीपरी तुमे माने मध्य जेतेबेले एठारे बसुछ तेबे एकथा जानिछ जे आमे विष्णुंक कुळकु जीवु। विष्णुंकर दुईटी रूप अछि, लक्ष्मी एवं नारायण। तुम मानंकर बुद्धि एबे अलौकिक होइजाइछि, आउ कौनसी मनुष्यर बुद्धि रे एही सबु कथार विचार आसुनथिबो। तुम मानंक बुद्धि रे एही सबु कथा अछि, एहा कौनसी साधारण सत्संग नुहे। तुमे माने एठारे बसिछ एवं जानुछ जे सत्य बाबा जहांकु शिव कुहा जाए आमे तांको संगरे बसिछु। शिव बाबा ही रचयिता अटंति, से ही रचनार आदि मध्य अंतकु जानिछंति एवं आमकु सही ज्ञान देउछंति, जेमितिकि कालीर कथा शुणाउछंति। जदि एठारे बसिछ तेबे एकथा तो मने थिबो ना, आमे एठाकु आसिछु नवजौवन प्राप्त करिबा पाई, अर्थात एही शरीर परिवर्तन करि देवता शरीर नेबा पाई। आत्मा कहुछि मोर एहा तुम प्रधान पुरुणा शरीर, एबे एहाकु परिवर्तन करि लक्ष्मी नारायणंक भळी हेबाकु पड़िबो। तुमर लक्ष्य उद्देश्य केते श्रेष्ठ, तेबे शिक्षादाता निश्चित पढ़ुथिबा छात्र मानंक ठारु अधिक योग्य होइथिबे ना। पाठ पढ़ाउछंती भल कर्म शिखाउछंती, तेणु निश्चित भावे श्रेष्ठ होइथिबे। तुमे माने जानिछ आमकु सबुठारु उच्चरु उच्च भगवान पाठ पढ़ाउछंती, भविष्यतरे आमे पुनर्बार देवता हेबु। आमे जहा किछि पढ़िछु ताहा भविष्यत नुआ दुनिया पाई, आउ कहाको नुआ दुनिया विषय रे जणा ही नाही। एबे तुम मानंक बुद्धि रे आसुछि जे ये एही लक्ष्मी नारायण नुआ दुनियार मालिक थिले, तेबे निश्चित भावरे ताहार पुणे पुनरावृत्ति हेबो। बाबा बुझाउछंती तुमको पाठ पढ़ाई मनुष्यरु देवता करुछि, देवता मानंक भितरे मध्य निश्चित क्रम अनुसारे थिबे। सेठारे दैवी राजधानी रहिछि ना, तुमर दिन सारा एही चिंतन चालुथिबो जे मो आत्मा अटे। मोर आत्मा जे कि बहुत पतित थिला ताहा एबे पवित्र हेबा पाई परम पवित्र बाबांकु स्मरण करुछि। जोगर अर्थकु मध्य बुझिबाकु हेबो। आत्मा स्मरण करिथाए निजरो मिठा बाबांकू। बाबा निजे कहुछंती पिला माने मते मने पकेले तुमे माने सत्वप्रधान देवता होइजीव तेबे सबु किछि जोगर यात्रा उपरे निर्भर करे। बाबा निश्चय पचारिबे ना पिला माने केते समय मते मने पकौछ। जोग करिवारे ही मायार लढ़ई होई थाए। तुमे माने निजे जानुछ एहा जोगर यात्रा नुहे जेमिति कि एक लढ़ई अटे एथिरे विघ्न बहुत पड़ी थाए। जोगर यात्रा रे रहिबारे ही माया विघ्न पकई थाए अर्थात बाबा को भुलाई दे थाए। कहुछंती मध्य बाबा आपणक स्मृति रे रहिबारे ही मायार तूफान बहुत आसुछि। एक नंबर तूफान हैला देह अभिमान रो तापरे हैला काम विकार क्रोध लोभ मोह। पिला माने कहुछंती बाबा आमे बहुत चेष्टा करुछु जे जोगयुक्त होई रहिबारे कौनसी विघ्न न आसु किंतु पुणी भी तूफान आसुछि। आजि क्रोधर तूफान आसिला आजि लोभर तूफान आसिला आजि मोर अवस्था भल रहिला कौनसी तूफान आसिला नाही। जोगर यात्रा रे सारा दिन रहिली मन बहुत खुशी थिला बाबांकु बहुत स्मरण करिली। जोगरे स्नेहर लुह मध्य बोही थाए बाबांक स्मृति रे रहिबा द्वारा तुमे मीठा होई जीवो। तुमे पिला माने एकथा मध्य जानिछो जे आमे माया ठारु हारी हारी केउठी आसी पहुंची जाइछु। पिला माने हिसाब बाहर करुछंती गोटिए कल्परे केते मास केते दिन रहिछि बुद्धि रे आसुछि ना। जदि केही कहे कल्पर आयुष लक्ष लक्ष वर्ष तेबे केही कोन हिसाब करि पारिबो। बाबा बुझाउछंती एही सृष्टिर चक्र घूरी चलीछि एही सारा चक्र मध्य रे आमे केते जन्म नेइछु किपरि राज परिवार रे जन्म नेइछु एकथा तो तुमे माने ही जानिछ ना। एहा नुआ दुनिया पाई बिल्कुल नुआ कथा नुआ ज्ञान नुआ दुनिया स्वर्ग को कहायाउछि। तुमे कहिबो आमे माने एबे मनुष्य अटु देवता हेबाकु जाउछु। देवता पद हैला बहुत उच्च पद। तुमे माने जानी छो जे आमे सबुठारु नियारा अर्थात अलगा ज्ञान प्राप्त करुछ। आमर शिक्षादाता मध्य बिल्कुल नियारा एवं विचित्र अटंती। तांकर आम सदृश साकार चित्र अर्थात शरीर नाही से निराकार अटंती। तेबे ड्रामा रे देख तांकर किपरी श्रेष्ठ पाठ रहिछि बाबा पाठ किपरी पढ़ाइबे सीए निजे कहुछंती मो अमुक शरीर रे आसुछि केउ शरीर रे आसुछि ताहा मध्य सुणाउछंती किंतु मनुष्य माने द्वंद्वरे पड़ुछंती कौन एही गोटिए शरीर रे ही आसिबे किंतु एहा तो ड्रामा अटे ना एथिरे परिवर्तन होई पारिबो नाही। एही सबु कथा तुम्हें माने ही सुनुछ धारणा मध्य करुछ एबे अन्य माननकु बुझाउछ किपरि आमकु शिव बाबा पाठ पढ़ाउछंती आमे पुणी अन्य आत्मा माननकु पढ़ाउछु। पढ़ुछि तो आत्मा ना आत्मा ही सिखुछि एवं अन्य माननकु मध्य सिखाउछि। आत्मा अति मूल्यवान आत्मा अविनाशी आत्मा अमर केवल शरीर नष्ट होई थाए। आमे आत्मा माने निजर परम पिता परमात्मांक ठारु ज्ञान प्राप्त करुछु। रचयिता एवं रचनार आदि मध्य अंतर एवं 84 जन्मर ज्ञान प्राप्त करुछु। तेबे ज्ञान किए प्राप्त करुछि आत्मा आत्मा अविनाशी अटे। मोह मध्य रखिबा दरकार अविनाशी वस्तुरे ना कि विनाशी वस्तुरे। एते समय तुमे माने विनाशी शरीर रे मोह रखि आसीछ एबे जानुछ आमे आत्मा अटु। शरीर रो चेतना को एबे भूलिबाकु हेबो। केही केही संतान मध्य एपरि लेखुछंती ଯେ ମୋ ଆତ୍ମା ଏହି କାମ କରିଲି। ମୋ ଆତ୍ମା ଆଜି ଏହିପରି ଭାଷଣ କରିଲି। ମୋ ଆତ୍ମା ଆଜି ବାବାଙ୍କୁ ବହୁତ ସ୍ମରଣ କରିଛି। ସେ ହେଲେ ପରମ ଆତ୍ମା, ଜ୍ଞାନର ସାଗର। ତୁମମାନଙ୍କୁ କେତେ ଜ୍ଞାନ ଦେଉଛନ୍ତି। ବ୍ରହ୍ମଲୋକ ଏବଂ ସୂକ୍ଷ୍ମ ଲୋକକୁ ତୁମେମାନେ ଜାଣିଛ। ମନୁଷ୍ୟମାନଙ୍କ ବୁଦ୍ଧିରେ ତ କିଛି ବି ଜ୍ଞାନ ନାହିଁ। ତୁମ ବୁଦ୍ଧିରେ ଅଛି ଯେ ରଚୟିତା କିଏ, ଏହି ମନୁଷ୍ୟ ସୃଷ୍ଟିର ରଚୟିତା ଅଛନ୍ତି ବୋଲି ଗାୟନ କରାଯାଏ, ତେବେ ନିଶ୍ଚିତ ସେ ତାଙ୍କର କର୍ତ୍ତବ୍ୟ କରୁଥିବେ। ତୁମେମାନେ ଜାଣିଛ, ଏମିତି କୌଣସି ମନୁଷ୍ୟ ନାହାନ୍ତି ଯାହାଙ୍କୁ ଆତ୍ମା ଏବଂ ପିତା ପରମାତ୍ମା ମନେ ରହିଥିବ। ବାବା ହିଁ ଜ୍ଞାନ ଦେଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କର। ତୁମେମାନେ ନିଜକୁ ଶରୀର ମନେ କରି ଓଲଟା ହୋଇଯାଇଛ। ଆତ୍ମା ସତ୍ୟ ଚୈତନ୍ୟ ଆନନ୍ଦ ସ୍ୱରୂପ ଅଟେ। ଆତ୍ମାର ସବୁଠାରୁ ଅଧିକ ମହିମା ରହିଛି। ଦେଖ, ବାବାଙ୍କର ଆତ୍ମାର କେତେ ମହିମା ରହିଛି। ସେ ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ମଶା ମାଛିଙ୍କର ତ ମହିମା କରାଯାଏ ନାହିଁ ଯେ ସେମାନେ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ଜ୍ଞାନର ସାଗର ଅଟନ୍ତି। ନା, ଏହା ବାବାଙ୍କର ହିଁ ମହିମା ଅଟେ। ତୁମେମାନେ ମଧ୍ୟ ସମସ୍ତେ ପ୍ରତ୍ୟେକ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟ, କାହିଁକି ନା ବାବାଙ୍କର ସନ୍ତାନ ଅଟ। ବାବା ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେଉଛନ୍ତି, ତାହା ମଧ୍ୟ ଅଧା କଳ୍ପ ପାଇଁ। ଏହି ଜ୍ଞାନ ଆଉ କାହା ପାଖରେ ନାହିଁ। ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ଆମ ଭିତରେ କିଛି ବି ଜ୍ଞାନ ନଥିଲା। ଯଦି ବାବାଙ୍କୁ ହିଁ ଜାଣି ନଥିଲେ ତେବେ ଆଉ କି ଜ୍ଞାନ ରହିବ। ଏବେ ତୁମେମାନେ ଅନୁଭବ କରୁଛ ଯେ ଆମେମାନେ ପ୍ରଥମେ ଜ୍ଞାନ ନେଉଥିଲୁ, କିଛି ବି ଜାଣିନଥିଲୁ। ଛୋଟ ପିଲାଙ୍କ ଭିତରେ ଜ୍ଞାନ ନଥାଏ କି କୌଣସି ଅବଗୁଣ ମଧ୍ୟ ନଥାଏ। ସେଥିପାଇଁ ତାଙ୍କୁ ମହାତ୍ମା କୁହାଯାଏ, କାରଣ ସେମାନେ ପବିତ୍ର। ଯେତେ ଛୋଟ ପିଲା ସେତେ ଭଲ ଫୁଲ, ଅର୍ଥାତ୍ ପବିତ୍ର। ବିଲକୁଲ ଯେପରି କର୍ମାତୀତ ଅବସ୍ଥା, ସେମାନେ କର୍ମ ବିକର୍ମ କିଛି ବି ଜାଣିନଥାନ୍ତି, କେବଳ ନିଜକୁ ହିଁ ଜାଣିଥାନ୍ତି। ସେମାନେ ଫୁଲ ଅଟନ୍ତି, ସେଥିପାଇଁ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି, ଯେପରି ଏବେ ବାବା ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି। ବାବା କେବଳ ଆସିଛନ୍ତି ତୁମ ସମସ୍ତଙ୍କୁ ଫୁଲ କରିବା ପାଇଁ। ତୁମ ଭିତରେ ମଧ୍ୟ ବହୁତ ଖରାପ କଣ୍ଟା ସଦୃଶ ଅଛନ୍ତି। ପାଞ୍ଚ ବିକାର ରୂପୀ କଣ୍ଟା ଅଛି ନା। ବର୍ତ୍ତମାନ ତୁମମାନଙ୍କୁ ଫୁଲ ଏବଂ କଣ୍ଟାର ଜ୍ଞାନ ଜଣାଅଛି। କଣ୍ଟାର ଜଙ୍ଗଲ ମଧ୍ୟ ଥାଏ। ବବୁଲ ଗଛର କଣ୍ଟା ସବୁଠାରୁ ବଡ଼ କଣ୍ଟା। ସେହି କଣ୍ଟାରୁ ମଧ୍ୟ ବହୁତ ଜିନିଷ ତିଆରି ହେଉଛି। ଏବେ କଣ୍ଟା ସହିତ ମନୁଷ୍ୟର ତୁଳନା କରାଯାଉଛି। ବାବା ବୁଝାଉଛନ୍ତି, ଏହି ସମୟରେ ଦୁନିଆରେ ବହୁତ ଦୁଃଖ ଦେଲାବାଲା ମନୁଷ୍ୟ ରୂପୀ କଣ୍ଟା ଅଛନ୍ତି, ସେଥିପାଇଁ ଏହାକୁ ଦୁଃଖର ଦୁନିଆ କୁହାଯାଏ। କହୁଛନ୍ତି ମଧ୍ୟ ବାବା ସୁଖଦାତା ଅଟନ୍ତି, ମାୟା ରାବଣ ଦୁଃଖଦାତା ଅଟନ୍ତି। ତେବେ ସତ୍ୟଯୁଗରେ ମାୟା ନଥିବ, ତେଣୁ ଏହିସବୁ କଥା କିଛି ବି ନଥିବ। ଡ୍ରାମାରେ ଗୋଟିଏ ପାର୍ଟ ଦୁଇଥର ହୋଇପାରିବ ନାହିଁ। ଏବେ ବୁଦ୍ଧିରେ ଅଛି ଯେ ସାରା ଦୁନିଆରେ ଯେଉଁ ପାର୍ଟ ଚାଲିଛି ତାହା ସବୁ ନୂଆ। ଏବେ ତୁମେମାନେ ବିଚାର କର, ସତ୍ୟଯୁଗରୁ ଏପର୍ଯ୍ୟନ୍ତ ଦିନ ଦିନ ବି ବଦଳି ଯାଇଛି, କାର୍ଯ୍ୟକଳାପ ମଧ୍ୟ ବଦଳି ଯାଇଛି। 5000 ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକଳାପର ରେକର୍ଡ ଆତ୍ମାରେ ଭରି ହୋଇ ରହିଛି, ଯାହାକି ବଦଳି ପାରିବ ନାହିଁ। ପ୍ରତ୍ୟେକ ଆତ୍ମାରେ ନିଜର ପାର୍ଟ ଭରି ହୋଇ ରହିଛି। ଏହି ଗୋଟିଏ କଥାକୁ ମଧ୍ୟ କେହି ବୁଝିପାରୁନାହାନ୍ତି। ଏବେ ତୁମେମାନେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛ। ଏହା ସ୍କୁଲ ଅଟେ ନା। ଏବେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିବାକୁ ହେବ ଏବଂ ବାବାଙ୍କୁ ସ୍ମରଣ କରି ପବିତ୍ର ହେବାର ପାଠପଢ଼ା ମଧ୍ୟ ପଢ଼ିବାକୁ ହେବ। ଏହା ପୂର୍ବରୁ କଣ ଜାଣିଥିଲେ କି ଆମକୁ ଏହିଭଳି ହେବାକୁ ପଡ଼ିବ? ବାବା କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି, ତୁମେମାନେ ପ୍ରଥମ ନମ୍ବର ଜନ୍ମରେ ଏହିଭଳି ଦେବୀ ଦେବତା ଥିଲ, ପୁଣି ତଳକୁ ଖସି ଖସି ଏବେ କ'ଣ ହୋଇଯାଇଛ? ଦୁନିଆକୁ ତ ଦେଖ କ'ଣ ହୋଇଯାଇଛି, କେତେ ଢେର ମନୁଷ୍ୟ ଅଛନ୍ତି। ଏହି ଲକ୍ଷ୍ମୀ ନାରାୟଣଙ୍କ ରାଜଧାନୀ ବିଷୟରେ ଚିନ୍ତା କର, କ'ଣ ହୋଇଥିବ, ଏମାନେ ଯେଉଁଠି ରହୁଥିବେ, କିପରି ହୀରା ନୀଳାର ମହଲ ଥିବ, ବୁଦ୍ଧିରେ ଆସୁଛି ଏବେ ଆମେ ସ୍ୱର୍ଗବାସୀ ହେବାକୁ ଯାଉଛୁ, ସେଠାରେ ଆମେ ନିଜର ଘର ଆଦି ତିଆରି କରିବୁ। ଏମିତି ନୁହେଁ ଯେ ତଳୁ କୌଣସି ଦ୍ୱାରିକା ବାହାରି ଆସିବ, ଯେପରି ଶାସ୍ତ୍ରରେ ଦେଖାଇଛନ୍ତି, ସବୁବେଳେ ଏହି ଶାସ୍ତ୍ରର ନାମ ହିଁ ଚାଲି ଆସିଛି, ଆଉ କୌଣସି ନାମ ତ ଦିଆଯାଇପାରିବ ନାହିଁ। ପଢ଼ିବା ପାଇଁ ଅନ୍ୟ ସବୁ ବହି ମଧ୍ୟ ଅଛି, ପୁଣି ଉପନ୍ୟାସ ମଧ୍ୟ ଅଛି, ବାକି ଏହାକୁ ପୁସ୍ତକ ଅଥବା ଶାସ୍ତ୍ର କୁହାଯାଏ, ସେ ସବୁ ହେଲା ପାଠ ପଢ଼ା ପାଇଁ ବହି। ତେବେ ଯିଏ ଶାସ୍ତ୍ର ପଢ଼ନ୍ତି ତାଙ୍କୁ ଭକ୍ତ କୁହାଯାଏ। ଭକ୍ତି ଏବଂ ଜ୍ଞାନ ଦୁଇଟି ଜିନିଷ, ତେଣୁ ବୈରାଗ୍ୟ କାହାର କୁହାଯିବ, ଭକ୍ତିର ନା ଜ୍ଞାନର? ନିଶ୍ଚିତ ଭାବରେ ଭକ୍ତିର କୁହାଯିବ। ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି, ତୁମେମାନେ ଯାହାଦ୍ୱାରା ତୁମେମାନେ ଏତେ ଉଚ୍ଚ ହେଉଛ, ଏବେ ବାବା ତୁମମାନଙ୍କୁ ସୁଖଦାୟୀ କରୁଛନ୍ତି। ସୁଖଧାମକୁ ହିଁ ସ୍ୱର୍ଗ କୁହାଯାଏ, ତୁମେମାନେ ସୁଖଧାମକୁ ଯାଉଛ, ତେଣୁ ତୁମମାନଙ୍କୁ ହିଁ ପାଠ ପଢ଼ା ଯାଉଛି। ଏହି ଜ୍ଞାନ ମଧ୍ୟ ତୁମମାନଙ୍କର ଆତ୍ମା ଧାରଣ କରୁଛି। ଆତ୍ମାର କୌଣସି ଧର୍ମ ନାହିଁ, ସେ ତ ଆତ୍ମା। ଆତ୍ମା ଯେତେବେଳେ ଶରୀରରେ ଆସେ ସେତେବେଳେ ଶରୀରର ଧର୍ମ ଅଲଗା ହୋଇଥାଏ। ଆତ୍ମାର ଧର୍ମ କ'ଣ? ପ୍ରଥମତଃ ଆତ୍ମା ବିନ୍ଦୁ ଏବଂ ଶାନ୍ତ ସ୍ୱରୂପ, ସିଏ ଶାନ୍ତିଧାମ ମୁକ୍ତିଧାମରେ ନିବାସ କଲେ। ସେଠାରେ ବାବା ବୁଝାଉଛନ୍ତି, ସେଠାରେ ନିବାସ କରିବାର ହକ୍ ସବୁ ଆତ୍ମାମାନଙ୍କର ରହିଛି। ବହୁତ ସନ୍ତାନ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି, ସେମାନେ ପୁଣି ନିଜର ଅସଲି ଧର୍ମକୁ ଚାଲି ଆସିବେ। ଯେଉଁମାନେ ଦେବୀ ଦେବତା ଧର୍ମକୁ ଛାଡ଼ି ଅନ୍ୟ ଧର୍ମକୁ ଚାଲି ଯାଇଛନ୍ତି, ସେହି ସବୁ ଆତ୍ମାରୂପୀ ପତ୍ରମାନେ ପୁଣି ନିଜ ସ୍ଥାନକୁ ଫେରି ଆସିବେ। ଏହି ସବୁ କଥାକୁ ଆଉ କେହି ବୁଝାଇ ପାରିବ ନାହିଁ। ତେବେ ପ୍ରଥମେ ତ ବାବାଙ୍କର ପରିଚୟ ଦେବାକୁ ହେବ। ଏହି କଥାରେ ହିଁ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ତୁମେ ପିଲାମାନେ ଜାଣିଛ ଯେ ଏବେ ଆମକୁ କିଏ ପାଠ ପଢ଼ାଉଛନ୍ତି? ବାବା ପାଠ ପଢ଼ାଉଛନ୍ତି। ଶ୍ରୀକୃଷ୍ଣ ତ ଦେହଧାରୀ, ବ୍ରହ୍ମାଙ୍କୁ ବାବା କୁହାଯିବ। ଆତ୍ମା ରୂପରେ ସମସ୍ତେ ଭାଇ ଭାଇ ଅଟ ନା? ତାପରେ ପୁଣି ପଦ ପଦବୀ ରହିଛି, ଏହା ଭାଇର ଶରୀର, ଏହା ଭଉଣୀର ଶରୀର, ଏହି କଥା ମଧ୍ୟ ଏବେ ତୁମେମାନେ ଜାଣୁଛ। ଆତ୍ମା ତ ଛୋଟ ତାରକା ସଦୃଶ, ଏତେ ସବୁ ଜ୍ଞାନ ରହି ଛୋଟ ତାରକା ଭିତରେ ରହିଛି, କିନ୍ତୁ ସେହି ତାରକା ଶରୀର ବିନା କଥା ମଧ୍ୟ କହିପାରିବ ନାହିଁ। ଆତ୍ମାରୂପୀ ତାରକାକୁ ପାଠ କରିବା ପାଇଁ ଅନ୍ୟ ମଧ୍ୟ ଦରକାର। ତାରାମାନଙ୍କର ଦୁନିଆ ହିଁ ଅଲଗା, ପୁଣି ଏଠାକୁ ଆସି ଆତ୍ମାରୂପୀ ତାରା ଶରୀର ଧାରଣ କରିଥାଏ। ଶାନ୍ତିଧାମ ହେଲା ଆତ୍ମାମାନଙ୍କର ଘର। ଆତ୍ମା ଅତି ଛୋଟ ବିନ୍ଦୁ, ଶରୀର ବଡ଼, ତେଣୁ ତାକୁ କେତେ ମନେ ପକାଉଛନ୍ତି। ଏବେ ତୁମକୁ ଏକମାତ୍ର ପରମପିତା ପରମାତ୍ମାଙ୍କୁ ସ୍ମରଣ କରିବାକୁ ହେବ। ଏହା ହିଁ ଆତ୍ମା ଏବଂ ପରମାତ୍ମାଙ୍କର ସତ୍ୟ ମେଳା। ଗାୟନ ମଧ୍ୟ ଅଛି, ଆତ୍ମା ଏବଂ ପରମାତ୍ମା ଅଲଗା ରହିଲେ ବହୁତ କାଳ, ଆମେ ବାବାଙ୍କ ଠାରୁ ଅଲଗା ହୋଇଯାଇଛେ ନା? ମନେ ପଡ଼ୁଛି କେତେ ସମୟ ଅଲଗା ରହିଛୁ। ବାବା ଯାହା ସବୁ କଳ୍ପ କଳ୍ପ ଶୁଣାଇ ଆସିଛନ୍ତି ତାହା ହିଁ ଆସି ଶୁଣାଉଛନ୍ତି, ଏଥିରେ ଟିକିଏ ହେଲେ ଫରକ ହୋଇପାରିବ ନାହିଁ। ସେକେଣ୍ଡ ବାଇ ସେକେଣ୍ଡ ଯାହା କିଛି ଅଭିନୟ ହେଉଛି ତାହା ନୂଆ ଅଟେ। ଗୋଟିଏ ସେକେଣ୍ଡ ବିତିଗଲା, ମିନିଟ୍ ବିତିଗଲା, ତାହା ଯେପରି ଅତିକ୍ରାନ୍ତ ହୋଇଗଲା। ସମୟ ଅତିକ୍ରାନ୍ତ ହୋଇ ଚାଲିଛି, ଯାହାକୁ କୁହାଯିବ ଏତେ ବର୍ଷ, ଏତେ ଦିନ, ଏତେ ମିନିଟ୍, ଏତେ ଢେର ସେକେଣ୍ଡ ଅତିକ୍ରମ କରି ଆସିଛୁ। ହଜାର ବର୍ଷ ସମ୍ପୂର୍ଣ୍ଣ ହୋଇଗଲେ ପୁଣି ପ୍ରଥମରୁ ଆରମ୍ଭ ହେବ। ସଠିକ୍ ହିସାବ ରହିଛି ନା? ମିନିଟ୍ ସେକେଣ୍ଡ ସବୁ ନୋଟ୍ କରିଥାନ୍ତି। ଏବେ ଯଦି ତୁମମାନଙ୍କୁ କେହି ପଚାରିବେ ଏ କେବେ ଜନ୍ମ ହୋଇଥିଲେ, ତେବେ ତୁମେ ଗଣନା କରିପାରିବ। ଶ୍ରୀକୃଷ୍ଣ ହିଁ ପ୍ରଥମ ନମ୍ବରରେ ଜନ୍ମ ନେଇଥିଲେ। ଶିବଙ୍କର ତ ମିନିଟ୍ ସେକେଣ୍ଡ କିଛି ବି ବାହାର କରିପାରିବ ନାହିଁ। ଶ୍ରୀକୃଷ୍ଣଙ୍କର ତିଥି ତାରିଖ ପୁରା ଲେଖା ହୋଇ ରହିଛି। ମନୁଷ୍ୟମାନଙ୍କ ଘଡ଼ିରେ ମିନିଟ୍ ବା ସେକେଣ୍ଡର ଫରକ ପଡ଼ିପାରେ, କିନ୍ତୁ ଶିବ ବାବାଙ୍କର ଅବତରଣରେ ତ ବିଲକୁଲ ଫରକ ପଡ଼ିପାରିବ ନାହିଁ। ଜଣା ମଧ୍ୟ ପଡ଼େ ନାହିଁ ଯେ ସିଏ କେବେ ଆସିଲେ। ଏମିତି ବି ନୁହେଁ ଯେ ଯେତେବେଳେ ବ୍ରହ୍ମାଙ୍କୁ ସାକ୍ଷାତକାର ହେଲା ସେତେବେଳେ ଆସିଲେ, ନା, ଅନୁମାନ କରି କହିଦେଉଛନ୍ତି। ବାକି ଏମିତି ନୁହେଁ ଯେ ସେହି ସମୟରେ ପ୍ରବେଶ କଲେ ସାକ୍ଷାତକାର ହେଲା ଯେ ମୁଁ ଅମୁକ ହେବି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ସୁଖଧାମକୁ ଯିବା ପାଇଁ ସୁଖଦାୟୀ ହେବାକୁ ପଡ଼ିବ। ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବାକୁ ହେବ। କେବେ ବି କଣ୍ଟା ଭଳି ଦୁଃଖଦାୟୀ ହେବାର ନାହିଁ। ଦୁଇ ନମ୍ବର, ଏହି ବିନାଶୀ ଶରୀର ଭିତରେ ଆତ୍ମା ହିଁ ଅତି ମୂଲ୍ୟବାନ ଅଟେ। ସେ ହିଁ ଆମର ଏବଂ ଅବିନାଶୀ, ସେ ହିଁ ଅମର ଏବଂ ଅବିନାଶୀ ଅଟେ। ସେଥିପାଇଁ ଅବିନାଶୀ ଆତ୍ମା ସହିତ ହିଁ ସ୍ନେହ ରଖିବାକୁ ହେବ। ଦେହର ଚେତନାକୁ ଭୁଲିଯିବାକୁ ହେବ। ବରଦାନ, ଆଜିର ବରଦାନ, ନିଜର ଅନାଦି ଆଦି ସ୍ୱରୂପର ସ୍ମୃତି ଦ୍ୱାରା ନିର୍ବନ୍ଧନ ହେଉଥିବା ଏବଂ କରୁଥିବା ମର୍ଜିବା ଭବ। ଯେପରି ବାବା ବ୍ରହ୍ମାଙ୍କର ଶରୀରକୁ ଧାର ନେଇଥାନ୍ତି, ବନ୍ଧନରେ ଆସନ୍ତି ନାହିଁ, ସେହିଭଳି ତୁମେ ସବୁ ମର୍ଜିବା ଜନ୍ମଧାରୀ ପିଲାମାନେ ଶରୀରର ସଂସ୍କାରଗୁଡ଼ିକର ତଥା ସ୍ୱଭାବର ବନ୍ଧନଠାରୁ ମୁକ୍ତ ହୁଅ। ଯେବେ ଚାହୁଁଛ, ଯେପରି ଚାହୁଁଛ, ସେହିଭଳି ନିଜର ସଂସ୍କାର ତିଆରି କରିଦିଅ। ବାବା ଯେପରି ନିର୍ବନ୍ଧନ ଅଟନ୍ତି, ସେହିପରି ନିର୍ବନ୍ଧନ ହୁଅ। ମୂଳ ବତନର ସ୍ଥିତିରେ ସ୍ଥିତ ହୋଇ ପୁଣି ତଳକୁ ଆସ। ନିଜର ଅନାଦି ସ୍ୱରୂପର ସ୍ମୃତିରେ ରୁହ। ନିଜକୁ ଅବତରିତ ହୋଇଥିବା ଆତ୍ମା ମନେ କରି କର୍ମ କର, ତେବେ ଅନ୍ୟମାନେ ମଧ୍ୟ ତୁମକୁ ଅନୁକରଣ କରିବେ। ସ୍ଲୋଗାନ, ନିଜର ମାନସିକ ବୃତ୍ତି ଦ୍ୱାରା ବାୟୁମଣ୍ଡଳକୁ ଶକ୍ତିଶାଳୀ କରିବା ହିଁ ମାନସିକ ସେବା ଅଟେ। ଅବ୍ୟକ୍ତ ଇସାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଯେପର୍ଯ୍ୟନ୍ତ କୌଣସି ପ୍ରକାରର ଆକର୍ଷଣ ରହିଛି, ହୁଏତ ତାହା ସଂକଳ୍ପରେ ରହିଥାଉ, ସମ୍ବନ୍ଧ ଉପରେ ରହିଥାଉ, ସମ୍ପର୍କ ଉପରେ ରହିଥାଉ, ବା ନିଜର କୌଣସି ବିଶେଷତା ପ୍ରତି ରହିଥାଉ। କୌଣସି ବି ଆକର୍ଷଣ ବା ମୋହ ବନ୍ଧନ ଯୁକ୍ତ କରିଦେବ। ଅଶରୀରୀ ହେବା ପାଇଁ ଦେବ ନାହିଁ, କି ବିଶ୍ୱ କଲ୍ୟାଣକାରୀ ହେବା ପାଇଁ ମଧ୍ୟ ଦେବ ନାହିଁ। ସେଥିପାଇଁ ପ୍ରଥମେ ନିଜେ ମୋହର ଆକର୍ଷଣ ଠାରୁ ମୁକ୍ତ ହୁଅ, ତେବେ ଯାଇ ବିଶ୍ୱକୁ ମୁକ୍ତି ବା ଜୀବନ୍ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଇ ପାରିବ। ଓମ୍ ଶାନ୍ତି।